ആകാശവാണി ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି। ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫିଡ୍ର ନିଲାମ ପୋର୍ଟାଲକୁ ଆଜି ଶୁଭାରମ୍ଭ କରିବେ ସମବାୟ ମନ୍ତ୍ରୀ। ଏବଂ ଏଫ୍ଆଇଏଚ୍ ପ୍ରୋ ପୁରୁଷବର୍ଗ ହକି ଲିଗ୍ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଜି ଖେଳାଯିବ ଉଦ୍ଘାଟନୀ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତକୁ ଏକ ଦ୍ରୁତ ପ୍ରଗତିଶୀଳ ବିଶ୍ୱସନୀୟ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ କରିପାରିଛି। ନୂଆଦିଲ୍ଲୀରେ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶର ସଫଳତା ବିଶ୍ୱାସ, ସ୍ଥିରତା ଏବଂ ବ୍ୟାପକ ବିଶ୍ୱକଲ୍ୟାଣ କ୍ଷେତ୍ରରେ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। G7 ଶିଖର ସମ୍ମିଳନୀ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବିଶ୍ୱ ନେତୃବୃନ୍ଦ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ପ୍ରଦାନ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତାକୁ ସ୍ୱୀକାର କରିଛନ୍ତି। ଏହି ଚିନ୍ତାଧାରା ଦେଶର ନୀତି ଏବଂ ବିକାଶକୁ ରୂପରେଖ ପ୍ରଦାନ କରୁଛି। 12 ବର୍ଷର କାର୍ଯ୍ୟକାଳ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସ୍ୱଚ୍ଛ ଭାରତ, ମେକ୍ ଇନ୍ ଇଣ୍ଡିଆ, ଖଦି ସାମଗ୍ରୀର ପ୍ରୋତ୍ସାହନ ଏବଂ ସ୍ଥାନୀୟ ଉତ୍ପାଦନ ପାଇଁ ସମର୍ଥନ ଭଳି ପଦକ୍ଷେପ ବେଶ୍ ସଫଳ ହୋଇଛି। ଦେଶର ନାଗରିକ ରାଷ୍ଟ୍ର ନିର୍ମାଣର ଭାବନାକୁ ଗ୍ରହଣ କରିଛନ୍ତି ବୋଲି ଏଥିରୁ ପ୍ରମାଣିତ ହେଉଥିବା ଶ୍ରୀ ମୋଦି କହିଛନ୍ତି।
ଭାରତ ଯୋ କର ରହା ହେ ଓ ଆନେ ୱାଲେ 1000 ବର୍ଷ କା ଫ୍ୟୁଚର ଲିଖନେ ୱାଲା ହେ ଔର ୟହି ଦୁନିଆ କେ ଲିଏ ସବସେ ବଡ଼ି ଭାରତ କି ଗାରଣ୍ଟି ହେ। ଭାରତ ଫାଷ୍ଟ ଗ୍ରୋଇଂ ଇକୋନୋମି ବି ହେ, ଏକ କ୍ରେଡିବଲ ଇକୋନୋମି ବି ହେ।
ଶ୍ରୀ ମୋଦି କହିଛନ୍ତି, ଇତିମଧ୍ୟରେ ପ୍ରାୟ 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାର ଉପରକୁ ଉଠିଛନ୍ତି, ଫଳରେ ଦେଶରେ ଏକ ନୂଆ ମଧ୍ୟବିତ୍ତ ଶ୍ରେଣୀ ଆବିର୍ଭୂତ ହେବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମଧ୍ୟବିତ୍ତ ବର୍ଗଙ୍କୁ ସଶକ୍ତ କରିବା ପାଇଁ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱାମୀହ ପାଣ୍ଠି ଭଳି ଯୋଜନା ଅଟକି ରହିଥିବା ଆବାସ ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଶେଷ କରିବାରେ ସହାୟକ ହୋଇଛି। ଡିଜିଟାଲ୍ ପ୍ରଶାସନ, ସରଳୀକୃତ ଟିକସ ବ୍ୟବସ୍ଥା ଅନୁପାଳନ ବୋଝକୁ ହ୍ରାସ କରିବା ସହ ସ୍ୱଚ୍ଛତାକୁ ଉନ୍ନତ କରିଛି। ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ଟ୍ରେନ୍ଗୁଡ଼ିକ ରେଳ ଯୋଗାଯୋଗ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିପାରିଛି। ଭିତ୍ତିଭୂମି ବିକାଶ ଦ୍ୱାରା ଦେଶର ସଡ଼କ ଯୋଗାଯୋଗ, ବିମାନ ବନ୍ଦର ତଥା ସଂଯୋଗୀକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଜନଔଷଧୀ କେନ୍ଦ୍ର ମାଧ୍ୟମରେ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ଔଷଧ ପହଞ୍ଚିବା ସହିତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ବରିଷ୍ଠ ନାଗରିକଙ୍କୁ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରାଯାଇପାରୁଛି। ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ସତ୍ତ୍ୱେ ଭାରତ ବ୍ୟାପକ ସୁଯୋଗ ସୃଷ୍ଟି କରିପାରିଛି। ଯୁବବର୍ଗ, ଉଦ୍ୟୋଗୀ, ନବସୃଜନକାରୀ ଏବଂ ଷ୍ଟାର୍ଟଅପ୍ଗୁଡ଼ିକୁ ଏହିସବୁ ସୁଯୋଗର ଉପଯୋଗ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 65 ଜଣଙ୍କୁ ସମ୍ମାନିତ କରାଯିବ। ସେଥିମଧ୍ୟରେ 2 ପଦ୍ମ ବିଭୂଷଣ, 7 ପଦ୍ମଭୂଷଣ ଏବଂ 56 ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ବିଶିଷ୍ଟ ଟେନିସ୍ ଖେଳାଳି ବିଜୟ ଅମୃତରାଜ, ଚଳଚ୍ଚିତ୍ର ଅଭିନେତା ମାମ୍ମୁଟି, ପ୍ରଚ୍ଛଦପଟ ଗାୟିକା ଅଲକା ୟାଗ୍ନିକ୍ ଏବଂ କ୍ରିକେଟର ରୋହିତ ଶର୍ମା ପ୍ରମୁଖ ରହିଛନ୍ତି। ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ଘୋଷିତ 131 ପଦ୍ମ ପୁରସ୍କାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହ ପୂର୍ବରୁ ଅନୁଷ୍ଠିତ ହୋଇସାରିଛି। କଳା, ସାମାଜିକ କାର୍ଯ୍ୟ, ସାର୍ବଜନୀନ ବ୍ୟାପାର, ବିଜ୍ଞାନ ଏବଂ ବୈଷୟିକ, ବାଣିଜ୍ୟ ଓ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା ଓ ନାଗରିକ ସେବା ଭଳି ବିଭିନ୍ନ ବିଭାଗରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ 3 ବର୍ଗରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯାଉଛି। କାର୍ଯ୍ୟକ୍ରମଗୁଡ଼ିକ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରିତ ହେଉଛି। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶ ଆଲିଗଞ୍ଜସ୍ଥିତ ପୁରୁନିଆ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ଶିକ୍ଷାର୍ଥୀଙ୍କ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି ପାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ଲକ୍ଷ୍ନୌ ବିକାଶ ପ୍ରାଧିକରଣ, ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ୍ ବିଭାଗର 4 ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଉତ୍ତରପ୍ରଦେଶ ଅଗ୍ନିସେବା ଆଇନଧାରା ଏବଂ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଆଲିଗଞ୍ଜ ପୁଲିସ୍ ପକ୍ଷରୁ କଥିତ 6 ଜଣ ଅଭିଯୁକ୍ତ ଏବଂ ଅନ୍ୟ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଇତିମଧ୍ୟରେ 4 ଜଣଙ୍କୁ ଗିରଫ କରାଯାଇଛି। ଅଗ୍ନିକାଣ୍ଡ ଘଟିଥିବା କୋଠାକୁ ସିଲ୍ କରିଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ 2016 ଅନଧିକୃତ ନିର୍ମାଣ ଆଧାରରେ କୋଠାଟିକୁ ଭାଙ୍ଗିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, କିନ୍ତୁ 2 ମାସ ତଳେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି। ରାଜ୍ୟ ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରାଯିବା ସହ 7 ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଚୀନ୍ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ନୂଆଦିଲ୍ଲୀରେ ଚାଲିଥିବା 16ତମ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ ପରିପ୍ରେକ୍ଷୀରେ ଏହି ଆଲୋଚନା ଅନୁଷ୍ଠିତ ହୋଇଛି। ଗଠନମୂଳକ, ସ୍ଥିର ଏବଂ ପୂର୍ବାନୁମାନଯୋଗ୍ୟ ଦ୍ୱିପାକ୍ଷିକ ସମ୍ପର୍କ ଉଭୟ ଦେଶ ମଧ୍ୟରେ ବିଶ୍ୱାସ ଓ ଉତ୍ତମ ବୁଝାମଣାକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ଡୋଭାଲ ଆଶାବ୍ୟକ୍ତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଏବେ ଗତିଶୀଳ ହେଉଥିବା ବିକାଶ ଉପରେ ପାରସ୍କରିକ ବୁଝାମଣା ନେଇ ଶ୍ରୀ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ହୋଇଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଭାରତର ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି କୃଷକ, ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରାଯାଇପାରିବ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା ଏହି ଅବସରରେ ନାଫେଡ୍ର କେତେକ କୃଷି କେନ୍ଦ୍ରିକ ତଥା ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହକାର ସେ ସମୃଦ୍ଧି ଦୃଷ୍ଟିକୋଣ ଅନୁଯାୟୀ ଏବଂ ଆଧୁନିକ ଜ୍ଞାନକୌଶଳ ଓ କୃଷକ କୈନ୍ଦ୍ରିକ ସଂସ୍କାରମୂଳକ ସ୍ୱଚ୍ଛ ପଦକ୍ଷେପ ମାଧ୍ୟମରେ ସମବାୟ ସଂଗଠନଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଡିଜିଟାଲ ତଥା କଲ୍ୟାଣମୂଳକ ପଦକ୍ଷେପର ଶୁଭାରମ୍ଭ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି। କାତାରର ସର୍ବବୃହତ୍ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ବିସ୍ଫୋରଣଜନିତ ଅଗ୍ନିକାଣ୍ଡ ଯୋଗୁଁ 13 ଜଣଙ୍କର ମୃତ୍ୟୁ ହେବା ସହ 66 ଜଣ ଆହତ ହୋଇଛନ୍ତି। ରାସ୍ଲାଫନ୍ଠାରେ ଗତ ରବିବାର ରାତିରେ ଘଟିଥିବା ଏହି ଘଟଣାରେ 12 ଜଣ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଥିବା କାତାର ସ୍ୱଷ୍ଟ କରିଛି। ଦୋହାରେ ଥିବା ଭାରତୀୟ ଦୂତାବାସ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆହତଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ରସାୟନିକ ଓ ସାର ମନ୍ତ୍ରଣାଳୟ କହିଛି, ଭାରତ ଅଭିମୁଖେ ଆସୁଥିବା 4ଟି ପଣ୍ୟବାହୀ ଜାହାଜ ଗତ ସପ୍ତାହରେ ସଫଳତାର ସହ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଏହି ଜାହାଜଗୁଡ଼ିକରେ ୟୁରିଆ, ଡାଇ, ଆମୋନିୟମ୍ ଫସ୍ଫେଟ୍ ଏବଂ ସଲ୍ଫର ଆଦି ଆସୁଛି। ଓଡ଼ିଶାର ପାରାଦୀପ, ଗୁଜରାଟର ମୁନ୍ଦ୍ରା ଏବଂ ଆନ୍ଧ୍ରପ୍ରଦେଶର କୃଷ୍ଣପଟ୍ଟନମ୍ ଓ କାକିନାଡ଼ା ବନ୍ଦରରେ ଏହି ଜାହାଜଗୁଡ଼ିକ ପହଞ୍ଚିବ। ଦେଶରେ ସାର ଆବଶ୍ୟକତାକୁ ଏହା ପୂରଣ କରିବା ସହ ଗଚ୍ଛିତ ସାର ପରିମାଣକୁ ବୃଦ୍ଧି କରିବ ବୋଲି ମନ୍ତ୍ରଣାଳୟ କହିଛି। ଏଫ୍ଆଇଏଚ୍ ପୁରୁଷ ବର୍ଗ ପ୍ରୋ ହକି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। 2024 ଚୀନ୍ର ହୁଲୁନ୍ବୁଇର୍ରେ ଏସିଆ ଚମ୍ପିୟନ୍ସିପ୍ ଟ୍ରଫି ମୁକାବିଲା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ହେବ ପ୍ରଥମ ମୁକାବିଲା। ସେହି ମ୍ୟାଚ୍ରେ ଭାରତ 2-1 ବିଜୟୀ ହୋଇଥିଲା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଗ୍ରୁପ୍ ଆଇ ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ ଏବଂ ଇରାକ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆମେରିକାର ଫିଲାଡେଲ୍ଫିଆଠାରେ ଚାଲିଥିବା ମ୍ୟାଚ୍ରେ ଖେଳ ମଧ୍ୟଭାଗ ସୁଦ୍ଧା ଫ୍ରାନ୍ସ 1-0 ଆଗୁଆ ରହିଥିଲା। ପୂର୍ବରୁ ଗ୍ରୁପ୍ ଜେ ପର୍ଯ୍ୟାୟ ମ୍ୟାଚ୍ରେ ଆର୍ଜେଣ୍ଟିନା ଅଷ୍ଟ୍ରିଆକୁ 2-0 ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ, ରାଷ୍ଟ୍ର ପ୍ରଥମ ନୀତି ଆଧାରରେ ବିଶ୍ୱସ୍ତରରେ ଭାରତ ଏକ ପ୍ରଗତିଶୀଳ ଏବଂ ନିର୍ଭରଯୋଗ୍ୟ ରାଷ୍ଟ୍ରରେ ପରିଣତ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କରିବେ ରାଷ୍ଟ୍ରପତି। ଉତ୍ତରପ୍ରଦେଶ ଆଲିଗଞ୍ଜ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି। জাতীয় কৃষি সমবায় বিপণন সংঘ নাফেডর নিলাম পোর্টালকে আজ শুভারম্ভ করবে সমবায় মন্ত্রী এবং এফআইএচ প্রো পুরুষবর্গ হকি লিগ্রে ভারত এবং পাকিস্তান মধ্যে আজ খেলা যাব উদ্ঘাটনী ম্যাচ। সংবাদ শেষ হয়।